ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ଚଲତି ଆର୍ଥିକ ବଛରେ ଭିନ୍ ଭିନ୍ ବିଭାଗର ଖର୍ଚ୍ଚା ଆଉ ଆଇବା ଆର୍ଥିକ ବଛର ଲାଗି ଅର୍ଥ ବିଭାଗ ତରଫରୁ ତିଆରି କରାଯାଇଥିବାର ବଜେଟ୍ ପ୍ରସ୍ତାବର ସମୀକ୍ଷା କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରବାର ସହିତ ବଜେଟ୍ ବାବଦେ ସେମାନଙ୍କର ମତାମତ ମାଗିଛନ୍ତି। ଚଲତି ବଜେଟ୍ ଲାଗି ଜନସାଧାରଣଙ୍କଠାନୁ ଭିଲ୍ ମତାମତ ମଗାଯାଇଥିଲା। ତାର ଆଘନୁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକଟି ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ ନାଗରିକ ସମାଜ ଆର୍ ଭିନ୍ ଭିନ୍ କ୍ଷେତ୍ରର ପ୍ରତିନିଧିମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ବିଧାନସଭାର ବଜେଟ୍ ଅଧିବେଶନ ଏ ମାସ 17 ତାରିଖନୁ ମୂଳ ହେବା ଆଉ 20 ତାରିଖ ଦିନ ବଜେଟ୍ ଉପସ୍ଥାପନ କରାଯିବା। ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଜନ ଅଭିଯୋଗ ଶୁଣାଣି ଶିବିରନୁ ଆଇବା କାଲ୍ ଜନ ଅଭିଯୋଗ ଶୁଣାଣି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିକରି ଲୋକର ଅଭିଯୋଗମାନଙ୍କର ଶୁଣାଣି କରିବେ। ଧାର୍ଯ୍ୟ ସମୟାଥି ଅଭିଯୋଗକାରୀମାନେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ବ୍ୟକ୍ତିଗତ ପରିଚୟ ପତ୍ର ସାଙ୍ଗେ ଉପସ୍ଥିତ ରହିବାରକେ ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କୃଷି ଆର୍ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଗଲାକାଲି ମଧ୍ୟପ୍ରଦେଶର ସେହୋର ଅମ୍ଲାହାଠାରେ ରାଷ୍ଟ୍ରୀୟ ଦାଏଲ ଆତ୍ମନିର୍ଭରତା ମିଶନ ଅଧୀନଥି ଦାଏଲ ଜାତୀୟ ଫସଲ ଉପରେ ଗୋଟିଏ ଜାତୀୟ କର୍ମଶାଳା ହୋଇଯାଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଧ୍ୟକ୍ଷତା କରିଥିଲେ। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଆର୍ ରାଜ୍ୟ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଓଡ଼ିଶାର ସାମଗ୍ରିକ କୃଷି ସ୍ଥିତି ବାବଦେ ଆଲୋକପାତ କରିଥିଲେ। ଇତାର ସହିତ ରାଜ୍ୟ ରଣନୈତିକ ନୀତି ପ୍ରଯୁକ୍ତି ବିଦ୍ୟା ଆର୍ ଜଳବାୟୁ ସହନୀୟ କୃଷି ପଦ୍ଧତି ଜରିଆ ଓଡ଼ିଶାର ଚାଷ କ୍ଷେତ୍ରଟି ବହୁତ ପରିବର୍ତ୍ତନ ଆସିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଉଚ୍ଚ ମାଧ୍ୟମିକ ପରୀକ୍ଷା ଏବଂ 18 ତାରିଖନୁ ବାର୍ଷିକ ମାଧ୍ୟମିକ ପରୀକ୍ଷା ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଆର୍ ମଧ୍ୟମା ପରୀକ୍ଷା ଏବଂ 19 ତାରିଖନୁ ହେବା। ପରୀକ୍ଷାକେ ଶୃଙ୍ଖଳିତ ଭାବେ ପରିଚାଳନା କରବାର୍ ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଆବାସୀ ଜରିଆ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆରକ୍ଷୀ ଅଧୀକ୍ଷକମାନେ ଯୋଗ ଦେଇଥିଲେ। ରାଜ୍ୟ ଆଇବା 10-19 ତାରିଖ ତକ ଫାଇଲେରିଆ ନିରାକରଣ ଆର୍ ସାମୁହିକ ଔଷଧ ସେବନ ଅଭିଯାନ ହେବା। ଏଥର ବଲାଙ୍ଗୀର ବରଗଡ଼ ଗଞ୍ଜାମ ଢେଙ୍କାନାଳ ଯାଜପୁର ଜିଲ୍ଲାର 7 ବ୍ଲକ ଆଉ ସହରାଞ୍ଚଳ ନଈ କାର୍ଯ୍ୟକ୍ରମ ହେବା। ଆଶାକର୍ମୀ ନାହେତ ତାଲିମ ପାଇଥିବାର ସ୍ୱେଚ୍ଛାସେବୀମାନେ ଘର ସ୍କୁଲ କଲେଜ ଆର୍ ଅଫିସ୍କେ ଯାଇକରି ଇ ଔଷଧ ଖୁଆବେ। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗଲାକାଲି ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକରି ଜିଲ୍ଲାର ରାଜସ୍ୱ ମାମଲାମାନଙ୍କର ତୁର୍ତ୍ତି ଫଏସଲା କରବାର ବେଆଇନ ଇଟାଭାଟି ସବୁକେ ବନ୍ଦ କରବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ଜିଲ୍ଲାପାଳ ଗାଁର ରାଜସ୍ୱ ପ୍ରଶାସନ କାର୍ଯ୍ୟକ୍ରମକୁ ଅଧିକା ବ୍ୟାପକ କରବାର ଲାଗି ଅଧିକାରୀମାନଙ୍କୁ କହିଥିଲେ। ବଲାଙ୍ଗୀର ଜିଲ୍ଲାନୁ ଆଇବା ଜନଗଣନା 2027ର ପହିଲା ଖେପ୍ କାମ ଲାଗି ଜିଲ୍ଲାସ୍ତରୀୟ ସମୀକ୍ଷା ଆଉ ତାଲିମ ଶିବିର ହୋଇଯାଇଛି। ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆର୍ ମୁଖ୍ୟ ଜନଗଣନା ଅଧିକାରୀ ଗୌରବ ଶିବାଜୀ ଇସଲୱାର ଅଧ୍ୟକ୍ଷତା କରିକରି ଦୁଇଟା ଖେପେ ଜନଗଣନା ହେବା ବୋଲିକରି ସୂଚନା ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜଳସେଚନ ବିଭାଗର କାମକାଜର ମାସିକ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ସଫଲ ରବି ଜଳସେଚନ ବାବଦେ ଆଲୋଚନା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଆର୍ ଡାକ୍ତରଖାନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗଲାକାଲି ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇକରି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବାର ସହିତ ରାଜ୍ୟ ଆୟୁର୍ବେଦର ଉନ୍ନତି ଲାଗି କେନ୍ଦ୍ର ଆର୍ ରାଜ୍ୟ ସରକାରଙ୍କ ସଂକଳ୍ପ ଅଛେ ବୋଲିକରି କହିଛନ୍ତି। ଏ ଅବସରରେ ଅତିଥିମାନେ ସୁବର୍ଣ୍ଣ ଜୟନ୍ତୀ ସ୍କରଣିକାକେ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ତରଫରୁ T20 ପୁରୁଷ ବିଶ୍ୱକପ୍ର 10 ସଂସ୍କରଣ ଗଲାକାଲିନୁ ମୂଳ ହୋଇଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ହୋଇଥିବାର ମ୍ୟାଚ୍ଟି ଭାରତ 29 ଆମେରିକାକେ ହରାଇଛି। ପହିଲା ଦିନ 3 ମ୍ୟାଚ୍ ଖେଳାଯାଇଥିଲା। ହରିୟାଣାର ରୋହତକ୍ଠାରେ ହୋଇଥିବାର ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଏଥଲେଟିକ୍ ଚମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଇତି ଓଡ଼ିଶା ପୁରୁଷ ଆର୍ ମହିଳା ଦଳ 34 ପଦକ ସହିତ ଅଭିଯାନ ଶେଷ କରିଛି। ସେଥିଭିତରୁ 13 ସ୍ୱର୍ଣ୍ଣ 11 ରୌପ୍ୟ ଆର୍ 10 କାଂସ୍ୟ ପଦକ ସାମିଲ ଅଛି। ଚମ୍ପିୟନ୍ସିପ୍ଟି 27 ରାଜ୍ୟରୁ 600 ପ୍ରତିନିଧି ଭାଗ ନେଇଥିଲେ। ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛି। ଆଇବା 2 ପାଗ ଏନ୍ତା ରହେବା। ତାର୍ ଉତ୍ତରୁ ରାତିର ତାପମାତ୍ରା 2-4 ତ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ଗଞ୍ଜାମ ଜଗତସିଂହପୁର ଆର୍ ପୁରୀ ଜିଲ୍ଲାନୁ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲିକରି କେନ୍ଦ୍ର ତରଫରୁ କୁହାଯାଇଛି। ଏଥିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।